ଯାତ୍ରା ପୁସ୍ତକ 20 ପର୍ବ 1 ପଦରୁ 17 ପଦ ଫଟୁ ନମ୍ବର 10 10 ଆଦେଶ ମୋଷାକେ ଦିଲୋହାରା ସତ୍ ମହାପ୍ରଭୁ ଚୋ ନିୟମ ବଢ଼ିଆ ରହିଲୋ ଯଦି ହୁନାକେ କୋନଇ ମାନିଲେ ସତ୍ ମହାପ୍ରଭୁ ଚୋ ବର ଲାହତୋ ହୁନା ସତ୍ ମହାପ୍ରଭୁ ଚୋ ନିୟମ ହୁନ୍ ଆମ୍ଭେ ସତ୍ ନିହତେ ସତ୍ ମହାପ୍ରଭୁକେ ଭକ୍ତି ପୂଜା ଆଉ ହୁନାଚୋ ଗୋଟ ମାନତୋହାର ହୁନ୍ କୋନେ ମୂର୍ତ୍ତି ବନାତୋହାର ନହୋଏ କି ହୁନାକେ ଜୁହାର କରତୋହାର ନହୋଏ ସତ୍ ମହାପ୍ରଭୁ ଚୋ ନାଓକେ ଅମାନ୍ୟା କରତୋହାର ନହୋଏ ହପ୍ତାଚୋ ଏକ ଦିନ ଆରାମ କରତୋଚୋ ଦିନ ମାନୁନ୍ଦେ ଆଉ ହୁନେ ଦିନ ସତ୍ ମହାପ୍ରଭୁ ଚୋ ପୂଜା କରୱାଁ ବେଟା ବେଟି ହୁମାନଚୋ ବାପୁସ ମାଇସ୍ଚୋ ଗୋଟ ମାନତୋହାର ହୁନ୍ ଆଉ ହୁମାନକେ ମାନୁନ୍ ଚଲତା କାହକେ ମାରତୋହାର ବି ନହୋଏ ଖରାପ କାମ କରତୋହାର ନହୋଏ ଠକତୋହାର ବି ନହୋଏ କି ଲଫଡ଼ ମାରତୋହାର ନହୋଏ ଚୋରତୋହାର ବି ନହୋଏ ଆଉ ଅଲଗା ଚୋ ଜିନିଷକେ ଲାଲଚ କରତୋହାର ନହୋଏ।